ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ। ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା।
ଆକାଶ ପୃଥିବୀ ଲୋପ ପାଇବ, ପ୍ରଭୁଙ୍କ ବାକ୍ୟ କେବେ ଲୋପ ନ ହେବ। ଆକାଶ ପୃଥିବୀ ଲୋପ ପାଇବ, ପ୍ରଭୁଙ୍କ ବାକ୍ୟ କେବେ ଲୋପ ନ ହେବ। ତାହାଙ୍କ ମୁଖ ଯେତେନି ଶ୍ରୁତ କଦାପି ସେ ବାକ୍ୟ ଲୋପ ନ ହେବ। ଆକାଶ ପୃଥିବୀ ଲୋପ ପାଇବ, ପ୍ରଭୁଙ୍କ ବାକ୍ୟ କେବେ ଲୋପ ନ ହେବ। ଆକାଶ ପୃଥିବୀ ଲୋପ ପାଇବ, ପ୍ରଭୁଙ୍କ ବାକ୍ୟ କେବେ ଲୋପ ନ ହେବ। ଆକାଶ ପୃଥିବୀ ଲୋପ ପାଇବ, ପ୍ରଭୁଙ୍କ ବାକ୍ୟ କେବେ ଲୋପ ନ ହେବ। ସ୍ମୃତ ବାକ୍ୟ ରୂପୀ ହେଲେ ଜୀବନେ ହିତ ପରିତ୍ରାଣ ଘେନ ଆଜି ସକଳ ଚିତ ଧର୍ମମୟ ପ୍ରଭୁ ବିଶ୍ୱେ ବିଦିତ ପ୍ରତି ପ୍ରଭାତେ ପ୍ରତି ପ୍ରଭାତେ ମନ ରହିତେ ନୂତନ ତାଣି କରେ ସଜିତ ଆକାଶ ପୃଥିବୀ ଲୋପ ପାଇବ ପ୍ରଭୁଙ୍କ ବାକ୍ୟ କେବେ ଲୋପ ନ ହେବ ଆକାଶ ପୃଥିବୀ ଲୋପ ପାଇବ ପ୍ରଭୁଙ୍କ ବାକ୍ୟ କେବେ ଲୋପ ନ ହେବ ତାହାଙ୍କ ମୁଖରୁ ତାହାଙ୍କ ମୁଖରୁ ଯେତେ ନିଶ୍ରୁତ କଦାପି ସେ ବାକ୍ୟ ଲୋପ ନ ହେବ ଆକାଶ ପୃଥିବୀ ଲୋପ ପାଇବ ପ୍ରଭୁଙ୍କ ବାକ୍ୟ କେବେ ଲୋପ ନ ହେବ ପ୍ରଭୁଙ୍କ ବାକ୍ୟ କେବେ ଲୋପ ନ ହେବ ପ୍ରଭୁଙ୍କ ବାକ୍ୟ କେବେ ଲୋପ ନ ହେବ।
ନମସ୍କାର ପ୍ରିୟ ଶ୍ରୋତା, କାଲି ଆମେ ଏହାର ଭାଗ ଏକ ଦେଖିଥିଲୁ। ସେଥିରେ ଆମେ ଆଲୋଚନା କରିଥିଲୁ ପ୍ରକୃତରେ ଜ୍ୱର ହୁଏ କାହିଁକି ଓ ଜ୍ୱର କ'ଣ ଏକ ରୋଗ। ଆଜି ଆମେ ଆଲୋଚନା କରିବା ଦେହରେ ଜ୍ୱର ଅଛି ବୋଲି ଜାଣିବା କେମିତି ଓ ଜ୍ୱରର ପ୍ରକାର ଭେଦ। ଚାଲନ୍ତୁ ଦେଖିବା, ଦେହର ତାପମାତ୍ରା ବଢ଼ିଗଲେ ଜ୍ୱର ହୋଇଛି ବୋଲି ଜଣାପଡ଼େ। ସାଧାରଣତଃ ହାତ ପାପୁଲିର ପଛପଟ ଦ୍ୱାରା କପାଳ, ବେକ, ଗାଳ, ପିଠି କିମ୍ବା ପେଟକୁ ଛୁଇଁ ଦେହରେ ତାତି ଅଛି କି ନା ତାହା ଜାଣି ହୋଇଯାଏ। ତେବେ ପ୍ରକୃତରେ ଦେହର ତାପମାତ୍ରା କେତେ ଅଛି ତାହା ଠିକ୍ ଭାବରେ ଜାଣିବା ପାଇଁ ଏକ ଯନ୍ତ୍ର ବ୍ୟବହାର କରାଯାଏ। ଏହି ଯନ୍ତ୍ରର ନାଁ ହେଉଛି ଜ୍ୱର ତାପମାତ୍ରା ଯନ୍ତ୍ର ବା କ୍ଲିନିକାଲ ଥର୍ମୋମିଟର। ଜ୍ୱର ମାପିବା ପାଇଁ ଦୁଇ ପ୍ରକାର ମାନକ ବିଷୟକ୍ତ ତାପମାତ୍ରା ଯନ୍ତ୍ର ବ୍ୟବହୃତ ହୋଇଥାଏ। ଗୋଟିଏ ହେଲା ଫରେନହିଟ୍ ମାନକ ଓ ଅନ୍ୟଟି ହେଲା ସେଣ୍ଟିଗ୍ରେଡ୍ ବା ସେଲସିୟସ ମାନକ। ତେବେ ଜ୍ୱର ମାପିବା ପାଇଁ ଫରେନହିଟ୍ ମାନକ ହିଁ ବହୁଳ ଭାବରେ ବ୍ୟବହୃତ ହୋଇଥାଏ। ରୋଗୀର ଜୀବତଳେ କାଖ ଗୋଲରେ ଜଙ୍ଘ ସନ୍ଧିରେ ଅଥବା ମଲ ଦ୍ୱାରା ଭିତରେ ତାପମାନ ଯନ୍ତ୍ରକୁ ରଖି ଦେହର ତାପମାତ୍ରା ନିର୍ଣ୍ଣୟ କରାଯାଏ। ତାହେଲେ ଦେଖିବା ଜ୍ୱରର ପ୍ରକାର ଭେଦ। ଦୁଇଟି ବିଷୟକୁ ଆଖି ଆଗରେ ରଖି ଜ୍ୱରର ପ୍ରକାର ଭେଦ କରାଯାଇଥାଏ। ଗୋଟିଏ ହେଲା ତାପମାତ୍ରାର ପରିମାଣ ଓ ଅନ୍ୟଟି ହେଲା ଜ୍ୱରର ପ୍ରକୃତି। ତାପମାତ୍ରାର ପରିମାଣ ଅନୁଯାୟୀ ଜ୍ୱରର ପ୍ରକାର ଭେଦ। ସଂଖ୍ୟା ତାପମାତ୍ରାର ପରିମାଣ ଜ୍ୱରର ପ୍ରକାର ଭେଦ। ଏକ 97 ଡିଗ୍ରୀ ଫରେନହିଟ୍ରୁ 99 ଡିଗ୍ରୀ ପର୍ଯ୍ୟନ୍ତ ସ୍ୱାଭାବିକ ତାପମାତ୍ରା। 2 99 ଡିଗ୍ରୀରୁ 101 ଡିଗ୍ରୀ ସାମାନ୍ୟ ଜ୍ୱର। 3 101 ଡିଗ୍ରୀରୁ 103 ଡିଗ୍ରୀ ମଧ୍ୟମ ଧରଣର ଜ୍ୱର। 4 103 ଡିଗ୍ରୀରୁ 106 ଡିଗ୍ରୀ ତାପମାତ୍ରା ସାଂଘାତିକ ଜ୍ୱର। 5 106ରୁ ଅଧିକ ଅତି ସାଂଘାତିକ ଜ୍ୱର ବୋଲି କୁହାଯାଏ। ପ୍ରିୟ ଶ୍ରୋତା, ଏହାର ତୃତୀୟ ଭାଗ, ପ୍ରକୃତରେ ଜ୍ୱର ହୁଏ କାହିଁକି, ଜ୍ୱର କ'ଣ ଏକ ରୋଗ ବା ଏହାର ଅଧିକ ବିଷୟରେ, ଜ୍ୱରର ପ୍ରକୃତ ଅନୁଆୟୀ ପ୍ରକାର ଭେଦ ଓ ଜ୍ୱର ହେଲେ କ'ଣ ହୁଏ, ଏହି ବିଷୟରେ ଆମ୍ଭେମାନେ ଆ ପର ଦିନରେ ଶୁଣିବା। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।
ଆମେ ଆଶା କରୁଛୁ ଯେ ଏହି ସ୍ୱାସ୍ଥ୍ୟ ସୂଚନା ଆପଣମାନଙ୍କର ଦୈନିକ ଜୀବନରେ କିଛି ସାହାଯ୍ୟ କରୁଥିବ, ତାହେଲେ ବହୁତ ଉତ୍ତମ। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ନମସ୍କାର ପ୍ରିୟ ଶ୍ରୋତା, ସେହି ଆଦି ଅନନ୍ତ ପରାକ୍ରମୀ ପରମେଶ୍ୱର, ସର୍ବଶକ୍ତି ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତାଙ୍କ ମଧୁର ନାମରେ ମୁଁ ଆଉ ଥରେ ଏହି କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ଅନ୍ତର୍ଯ୍ୟମୀ ପରମପିତା ଆପଣଙ୍କ ସହବର୍ତ୍ତୀ ରୁହନ୍ତୁ। ସେହି ଅନ୍ତର୍ଯ୍ୟମୀ ପରମପିତା ଆପଣଙ୍କ ସମସ୍ତ ପ୍ରକାର ଦୁଃଖ, କଷ୍ଟ, ବାଧା, କ୍ଲେଶ ଓ ରୋଗରୁ ଦୂରରେ ରଖନ୍ତୁ, ଆଉ ଶତ୍ରୁ ସୟତାନ ହସ୍ତରୁ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ଶାନ୍ତି, ତାହାଙ୍କ ଆନନ୍ଦମୟ ଓ ତାହାଙ୍କ ମଙ୍ଗଳମୟ ଜୀବନ ଆପଣଙ୍କୁ ପ୍ରଦାନ କରନ୍ତୁ। ତାହାଙ୍କ କରୁଣା ଆପଣଙ୍କ ଉପରେ ବର୍ତ୍ତୁ ଓ ତାହାଙ୍କ ଅସୀମ ପ୍ରେମ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଆଜିର ଆଲୋଚନା ହେଉଛି ସାମସନ, ଯାହା ଆମେ ବିଚାରକର୍ତ୍ତା 14 ପର୍ବରେ ପାଉଅଛୁ। ସାମସନଙ୍କ କାହାଣୀରେ ଭଲ ଓ ମନ୍ଦ ମଧ୍ୟରେ ଯେଉଁ ଯୁଦ୍ଧ ହେଉଥିଲା ତାହା ସ୍ପଷ୍ଟ ଜଣାପଡ଼ୁନଥିଲା। ବିବିଧବଦ୍ଧ ଭାବରେ ସାମସନଙ୍କ ଜୀବନ ଆରମ୍ଭ ହୋଇଥିଲା। ଦୂତ ଘୋଷଣା କରି କହିଥିଲେ ଯେ ସାମସନର ମସ୍ତକ କେଶ କଟା ହେବ ନାହିଁ। ସାମସନର ପିତାମାନଙ୍କୁ ସଦାପ୍ରଭୁଙ୍କର ଦୂତ କିପରି ସାମସନର ଯତ୍ନ ନିଆ ହେବ ତାହା ସେ ଜଣାଇଥିଲେ। ମଦ ନ ପିଇବା ପାଇଁ ଏବଂ ମନା କରାଯାଇଥିବା ଖାଦ୍ୟ ନ ଖାଇବା ପାଇଁ ସାମସନର ମାଆକୁ କୁହାଯାଇଥିଲା। ପଢ଼ନ୍ତୁ ବିଚାରକର୍ତ୍ତା 13:4-14 ଆଉ ଲେବିୟ 11 ଅଧ୍ୟାୟ ଯଦି ଆପଣ ପଢ଼ିବେ ସେଠି ଆପଣମାନେ ସ୍ପଷ୍ଟ ଭାବରେ ପାଇବେ କି କି ପ୍ରକାର ଖାଦ୍ୟ ଖାଇବା ଉଚିତ ଆଉ କି ପ୍ରକାର ଖାଦ୍ୟ ନ ଖାଇବା ଉଚିତ, ସେହି ବିଷୟରେ ଆମେ ପାଉଅଛୁ। ସାମସନଙ୍କ ନିମନ୍ତେ ପରମେଶ୍ୱରଙ୍କର ବିଶେଷ ଯୋଜନା ଥିଲା, କିନ୍ତୁ ଦୁଃଖର ବିଷୟ ଯୋଜନା ପ୍ରକାରେ ସେମିତି ହେବା କଥା ସେମିତି କିଛି ହିଁ ହେଲା ନାହିଁ। ପ୍ରିୟ ଶ୍ରୋତା, ସାମସନ ନିଜର ପୌରସ୍ପୁତ୍ୱ ଲାଭ କଲା ପରେ ପରମେଶ୍ୱରଙ୍କ କାର୍ଯ୍ୟରେ ନିୟୋଜିତ ହେବାର ଥିଲା। ଏହି ବିଷୟରେ ସାମସନ ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ରହିବାର ଥିଲା, କିନ୍ତୁ ସେ ଇସ୍ରାଏଲୀୟମାନଙ୍କ ଶତ୍ରୁମାନଙ୍କ ସହିତ ସମ୍ପର୍କ ରଖିଲେ। ପରମେଶ୍ୱରଙ୍କୁ ଭଲ ଭାବରେ ଗୌରବ ଦେବା ପାଇଁ ସାମସନ ପଚାରିଲେ ନାହିଁ, କିମ୍ବା ପରମେଶ୍ୱରଙ୍କ ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ସେ ନିଜକୁ ବ୍ୟବହାର କଲେ ନାହିଁ। ଯିଏ ପ୍ରଥମେ ପରମେଶ୍ୱରଙ୍କୁ ଗୌରବ ସମ୍ମାନ ଦେବା ପାଇଁ ଅନ୍ୱେଷଣ କରେ, ପରମେଶ୍ୱର ତାଙ୍କୁ ଜ୍ଞାନ ଦେବାକୁ ପ୍ରତିଜ୍ଞା କରନ୍ତି। କିନ୍ତୁ ଯେଉଁମାନେ ପ୍ରଥମେ ନିଜର ସୁଖ ସ୍ୱଚ୍ଛନ୍ଦା ଅନ୍ୱେଷଣ କରନ୍ତି, ସେଥିରେ ପରମେଶ୍ୱରଙ୍କ ଠାରୁ ଜ୍ଞାନ ଲାଭ କରିବାର ପ୍ରତିକ୍ରିୟା ନଥାଏ। ପ୍ରିୟ ଶ୍ରୋତା, ଯଦି ଆପଣମାନେ ବିଚାରକର୍ତ୍ତା 14:1-4 ପଢ଼ିବେ, ସେଠି ଆମେ ପାଉଅଛୁ ଯେ ଫିଲିଷ୍ଟିନୀୟମାନଙ୍କ ବିରୁଦ୍ଧରେ ସାମସନର, ଯାହାକି ପରମେଶ୍ୱରଙ୍କର ଯୋଜନାକୁ ସଫଳ କରିବା ନିମନ୍ତେ ସ୍ତ୍ରୀମାନଙ୍କ ପ୍ରତି ସାମସନଙ୍କର ଯେଉଁ ଦୁର୍ବଳତା ଥିଲା ତାହାକୁ ପରମେଶ୍ୱର ବ୍ୟବହାର କରିବା ପାଇଁ ଏହା କିପରି ସମ୍ଭବ ଥିଲା? ପ୍ରିୟ ଶ୍ରୋତା, ସାମସନ୍ ବିଭିନ୍ନ ଉପାୟରେ ଫେଲିଷ୍ଟିନୀୟମାନଙ୍କ ବିରୁଦ୍ଧରେ ଉଠିଲେ। ତାର ଅପମାନ ଯେଉଁ ଯୋଗୁଁ ସେ କ୍ରୋଧରେ ପ୍ରତ୍ୟେକ ପଦପକ୍ଷ ଗ୍ରହଣ କରୁଥିଲେ। ପ୍ରଥମ କାର୍ଯ୍ୟ, ସାମସନ୍ 30 ଜଣଙ୍କୁ ହତ୍ୟା କରି ସେମାନଙ୍କ ଠାରୁ ଲୁଗାପଟା ନେଇ ତାର ବିବାହ ଭୋଜିକୁ ଫେରି ଯାଇ ଋଣ ବୁଝିଲେ। ପଢ଼ନ୍ତୁ ବିଚାରକର୍ତ୍ତା 14:19। ଦେବାକୁ ସେ ଫଲେଷ୍ଟିନମାନଙ୍କର ଶସ୍ୟକ୍ଷେତ୍ର ସବୁ ନଷ୍ଟ କରିଦେଲେ। ବିଚାରକର୍ତ୍ତା 14:20-15:1-5। ତାପରେ ତା ସ୍ତ୍ରୀ ଓ ସ୍ତ୍ରୀର ପିତାଙ୍କୁ ମାରି ଦେବାର ସାମସନ୍ କ୍ରୋଧରେ ପ୍ରତିଶୋଧ ପ୍ରାୟଣ ହୋଇ ଅନେକ ଲୋକଙ୍କୁ ହତ୍ୟା କଲେ। ବିଚାରକର୍ତ୍ତା 15:6-8 ଏହା ଆମେ ପାଉଅଛୁ। ତାପରେ ଫେଲିଷ୍ଟିନୀୟମାନେ ତାର କାର୍ଯ୍ୟ ସକାଶୁ ତାକୁ ଧରିବା ପାଇଁ ଚେଷ୍ଟା କଲେ। ବିଚାରକର୍ତ୍ତା 15:9-10 ଏହା ଆମେ ପାଉଅଛୁ। ତେଣୁକରି ସାମସନ୍ ଗଧ ତ ମନିରେ 1000 ଲୋକଙ୍କୁ ବୋଧ କଲେ। ବିଚାରକର୍ତ୍ତା 15:14-15। ତାପରେ ପରିଶେଷରେ ତାଙ୍କୁ ଯେତେବେଳେ ବନ୍ଧାଗଲା ସେଠାରେ ମଧ୍ୟ ସେମାନଙ୍କର ମନ୍ଦିର ଭାଙ୍ଗି 3000 ଲୋକଙ୍କୁ ବୋଧ କଲେ। ପଢ଼ନ୍ତୁ ବିଚାରକର୍ତ୍ତା 16:21-28:30। ଦୋଷଯୁକ୍ତ ହିରୋଙ୍କ ବିଷୟରେ ଆଲୋଚନା କରନ୍ତୁ। ଅଳ୍ପ ଟିକିଏ ଆମେ ସାମସନଙ୍କ ଠାରୁ ନକଲ କରି ଅନୁସରଣ କରିବା ପାଇଁ ମନେ ହେଉଛି, କିନ୍ତୁ ସେ ଏବ୍ରି 11:32 ସମ୍ମାନିତ ହୋଇଛି। ପ୍ରଥମେ ଆମେ ଏହି କାହାଣୀକୁ ବୁଝିବା ଅପେକ୍ଷା ଏଠାରେ ଅଧିକ କିଛି ରହିଛି। ପ୍ରିୟ ଶ୍ରୋତା, ଭାବି ଦେଖନ୍ତୁ, ପରମେଶ୍ୱର ସାମସନଙ୍କ ପ୍ରତି କ'ଣ କରିଥାନ୍ତେ? ଆମେ ଏହି ବିଷୟରେ କ'ଣ କହିବା? ଯଦି ଆମେ ପରମେଶ୍ୱରଙ୍କ ଦ୍ୱାରା ନିର୍ଦ୍ଧାରିତ ମାନଦଣ୍ଡ ଅନୁସାରେ ଜୀବନଯାପନ କରୁଛୁ, ତାହେଲେ ଆମେ କେତେ ଅଧିକ କରିପାରିଥାନ୍ତେ? ହଁ ପ୍ରିୟ ଶ୍ରୋତା, ଯଦି ଆମେ ପରମେଶ୍ୱରଙ୍କ ଦ୍ୱାରା ନିର୍ଦ୍ଧାରିତ ମାନଦଣ୍ଡ ଅନୁସାରେ ଜୀବନଯାପନ କରୁଛୁ, ନିଶ୍ଚିତ ଭାବରେ ଆମେ ଅଧିକ କରିପାରିବା। ତାହେଲେ ଚାଲନ୍ତୁ ନିଜେ ନିଜ ଜୀବନ ଈଶ୍ୱରଙ୍କଠାରେ ସମର୍ପଣ କରି ପରମେଶ୍ୱରଙ୍କ ଯାହା ନିର୍ଦ୍ଧାରିତ କାର୍ଯ୍ୟମାନଙ୍କୁ ଯୋଗାଇଛନ୍ତି ତାହାକୁ ଆମେ ତା ଅନୁସାରେ କାର୍ଯ୍ୟ କରିବା ଓ ଜୀବନକୁ ତା ଅନୁସାରେ ଜୀବନଯାପନ କରାଇବା। ତାହେଲେ ଚାଲନ୍ତୁ ସେହି ସଦାପ୍ରଭୁ ପରମେଶ୍ୱରଙ୍କଠାରେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ, ଆଦି ଅନନ୍ତ ପରମେଶ୍ୱର, ଧନ୍ୟବାଦ ଉତ୍ସର୍ଗ କରୁଅଛୁ। ତୁମ୍ଭେ ହିଁ ପ୍ରଶଂସା ଯୋଗ୍ୟ, ତୁମ୍ଭେ ହିଁ ସମ୍ମାନ ଓ ଗୌରବର ଯୋଗ୍ୟ। ହେ ପବିତ୍ର ଈଶ୍ୱର, ବର୍ତ୍ତମାନ ଯାହା କିଛି ସାମସନଙ୍କ ବିଷୟରେ ଆମେ ଶୁଣିଲୁ, ହେ ପରମେଶ୍ୱର, ଯେପରି ଆପଣ ସାମସନଙ୍କୁ ସାହାଯ୍ୟ କଲେ, ସେହିପରି ଆମମାନଙ୍କୁ ମଧ୍ୟ ସାହାଯ୍ୟ କର। ତୁମ ସେହି ଆଶିଷରେ, ଶକ୍ତିରେ ଭରାଇ ଦିଅ, ବୁଦ୍ଧି ଜ୍ଞାନରେ ଭରାଇ ଦିଅ, ଯେପରିକି ନିଜ ଜୀବନକୁ ତୁମ ହସ୍ତରେ ସମର୍ପଣ କରି ସଦାସର୍ବଦା ଚାଲିପାରିବୁ। ଆଉ ପରିଶେଷ, ଯେବେ ତୁମ୍ଭେ ସେହି ହଜାର ହଜାର ଦୂତଙ୍କ ସହ ଏହି ପୃଥିବୀକୁ ଦ୍ୱିତୀୟ ଥର ଆସିବେ, ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁର ନାମରେ ଏହି ଛୋଟ ନିବେଦନ କରୁଅଛୁ। ଶୁଣି ଗ୍ରହଣ କର, ଆମେନ୍।
ସୁନାହାର ଗଳାର ମୋ ଗଣ୍ଠିର ତନ ଶୋଇ ଜାତ ମାକୋଳେ ନ କରି କ୍ରନ୍ଦନ ସୁନାହାର ଗଳାର ମୋ
ଶୋଇ ଯା ତୋ ମା କୋଳେ ନ କରି କ୍ରନ୍ଦନ ସୁନାହାର ଗଳାର
ଗଳାର ମ ପକ୍ଷ ହେବାକୁ ଯୁଗ ଯୁଗର ସ୍ୱର୍ଗୀୟ ପବିତ୍ର ଈଶ୍ୱର ସପକ୍ଷ ହେବାକୁ ଯୁଗ ଯୁଗର ସ୍ୱର୍ଗୀୟ ପବିତ୍ର ଈଶ୍ୱର ଡାକୁଛନ୍ତି ଯୀଶୁ ରାଜା ଡାକୁଛନ୍ତି ଯୀଶୁ ରାଜା ଡାକୁଛନ୍ତି ଯୀଶୁ ରାଜା ଡାକୁଛନ୍ତି ଯୀଶୁ ରାଜା ଆବୋରି ନେବାକୁ ପବିତ୍ର ବାହୁରେ କିଡ଼େ ଆତୁରେ ନେବା ପାଇଁ ସରଗପୁରେ ନେବା ପାଇଁ ସରଗପୁରେ ସପକ୍ଷ ହେବାକୁ ଯୁଗ ଯୁଗର ସ୍ୱର୍ଗୀୟ ପବିତ୍ର ଈଶ୍ୱର
প্রিয় শ্রোতা আমি আশা করুছু যে আমার কার্যক্রম আপনার পছন্দ লাগুব আপনার মতামত জনাই আমার এই ঠিকার যোগাযোগ করতু আমার ঠিকা আডভেটেজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলন্তু আমার ওয়েবসাইট যেকোনসি অ্যান্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori এবং www.adventistmediacenterindia.org